आकाशवाणी। संवाद पढ़ुछंती मलयरंजन मिश्र। मुख्य संवाद, महाकाशचारी सुनीता विलियम्स एवं बुच विल्मोरंक पृथ्वी पृष्ठक सफल प्रत्यावर्तन। ଆଞ୍ଚଳିକ ବୈଷୟିକ ପ୍ରସଙ୍ଗ ନେଇ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଲୋଚନା। ସଂସଦରେ ବିତର୍କର ଡାଟାବେସ୍ ପ୍ରସ୍ତୁତ ନେଇ ଭାରତ ଏଆଇ ମିଶନ ଏବଂ ଲୋକସଭା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ରୁଷ ୟୁକ୍ରେନ୍ ସଂଘର୍ଷର ଅସ୍ତ୍ରବିରତି ନେଇ ଟ୍ରମ୍ପ୍ ଓ ପୁଟିନ୍ଙ୍କ ମଧ୍ୟରେ ଆଲୋଚନା ଏବଂ କବାଡ଼ି ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ବର୍ଗ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ହଂକଂ ମଧ୍ୟରେ ହେବ ମୁକାବିଲା। ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲ୍ମୋର ଆଜି ସକାଳେ ସ୍ୱେସ୍ ଏକ୍ସର କ୍ରୁ ଡ୍ରାଗନ୍ ମହାକାଶ ଯାନରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆମେରିକାର ଫ୍ଲୋରିଡ଼ାସ୍ଥିତ ପାମ୍ ହାଣ୍ଡଲେର ତଲାହାସି ଉପକୂଳରେ ଏହି କ୍ୟାପ୍ସୁଲ୍ ଅବତରଣ କରିଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପ୍ରାୟ 9 ମାସ ଧରି ରହିବା ପରେ ସେମାନେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୋଇଂ ଷ୍ଟାର୍ଲାଇନ୍ର ମହାକାଶ ଯାନର ପ୍ରଥମ କ୍ରୁ ମିଶନରେ ଏହି ଦୁଇ ମହାକାଶଚାରୀ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଗତବର୍ଷ ଜୁନ୍ ମାସରେ ଯାଇଥିଲେ। ବୈଷୟିକ ତ୍ରୁଟି ଯୋଗୁଁ ସେମାନଙ୍କର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଥିଲା। ଦୁଇ ମହାକାଶଚାରୀ ମହାକାଶରେ 286 ଦିନ ଅତିବାହିତ କରିଥିଲେ। ଗତ ରବିବାର 4 ଜଣ କ୍ରୁ 10 ମହାକାଶଚାରୀ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚ ୱିଲିୟମ୍ସ ଏବଂ ୱିଲ୍ମୋର୍ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା ରାଇସିନା ଆଲୋଚନା ସମ୍ମିଳନୀ ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଗତକାଲି ବିଶ୍ୱସ୍ତରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ବ୍ରିଟିଶ ଏନ୍ଏସ୍ଏ ଜୋନାଥନ୍ ପାୱଲ୍ଙ୍କ ସହ ଦ୍ୱିପାକ୍ଷିକ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ନେପାଳ, ଥାଇଲାଣ୍ଡ, ଲକ୍ସମବର୍ଗ, ଲାଟିଭିଆ ଏବଂ ମାଳଦ୍ୱୀପ ସମେତ ଅନ୍ୟ କେତେକ ଦେଶର ପ୍ରତିପକ୍ଷ ଏବଂ ଡକ୍ଟର ଜୟଶଙ୍କରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥାର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରୋସିଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର କହିଛନ୍ତି। ନେପାଳ ପ୍ରତିପକ୍ଷ ଆର୍ଜୁ ରାଣା ଦେଓବାଙ୍କ ସହ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି। ଆଲୋଚନା ପରେ ନେପାଳ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକଳାପ, ଜନସାଧାରଣଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଏବଂ କୂଟନୈତିକ ସମ୍ପର୍କ ବୃଦ୍ଧି ନେଇ ଫଳପ୍ରଦ ଆଲୋଚନା ହୋଇଛି। ପାରସ୍କରିକ ସହଯୋଗ, ବାଣିଜ୍ୟ, ପରିବହନ ଏବଂ ଜଳସମ୍ପଦ ବିକାଶ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନୂଆଦିଲ୍ଲୀଠାରେ ଗତ ସୋମବାରଠାରୁ ରାଇସିନା ଆଲୋଚନା ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏବଂ ନେଦରଲ୍ୟାଣ୍ଡସ୍ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା, ନିରାପତ୍ତା, ସୂଚନା ଆଦାନ ପ୍ରଦାନ, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ନୂତନ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ନେଦରଲ୍ୟାଣ୍ଡସ୍ ପ୍ରତିପକ୍ଷ ରୁବେନ୍ ବ୍ରେକେଲମ୍ୟାନ୍ସଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି। ଜାହାଜ ନିର୍ମାଣ, ଉପକରଣ ଏବଂ ମହାକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ପାଇଁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ପ୍ରଯୁକ୍ତି ଗବେଷଣା ପ୍ରତିଷ୍ଠାନ ଏବଂ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ କୃତ୍ରିମ ବୁଦ୍ଧିମତା ଓ ଆନୁଷଙ୍ଗିକ ଜ୍ଞାନକୌଶଳ ଭଳି କ୍ଷେତ୍ର ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ନେତା ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ଏହି ଆଲୋଚନା ଅଧିକ ସୁଦୃଢ଼ କରିବ। ନୂଆଦିଲ୍ଲୀଠାରେ ଗତକାଲି ଲୋକସଭା ଏବଂ ଭାରତ କୃତ୍ରିମ ବୁଦ୍ଧିମତା ମିଶନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏଥିରେ ଲୋକସଭାର ବିତର୍କଗୁଡ଼ିକୁ ଯେକୌଣସି ଭାରତୀୟ ଭାଷାରେ ଅନୁବାଦ କରାଯାଇପାରିବ। ଗବେଷଣା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରି ଏକ ବ୍ୟାପକ ଭାଷାଗତ କ୍ଷେତ୍ର ସୃଷ୍ଟି କରିବା ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ଲୋକସଭା କେ ମାନ୍ୟ ସ୍ପିକର ସାହବ କେ ନେତୃତ୍ୱ ମେ ଇଣ୍ଡିଆ ଏଆଇ ମିଶନ ଅର୍ ଲୋକସଭା କେ ବିଚ ମେ ଏକ ଏମଓୟୁ ସାଇନ ହୁଆ ହେ ଜିସମେ କି ଜୋ ଲୋକସଭା କେ ବହୁତ ବିସ୍ତୃତ ଡିବେଟ୍ସ ହେ ଇସକୋ ଏଆଇ କେ ସାଥ ଉପଯୋଗ କରକେ ଜୋ एक एआई कोष के नाम से डेटा सेट बनाया जा रहा है, उसमें उपयोग किया जाएगा, जिससे कि कोई भी डिबेट हमारे देश के जो रिसर्च करने वाले हैं, माननीय सांसद हैं, जो एकेडेमिया हैं, उनको हमारे लोकसभा के विस्तृत डिबेट्स का किसी भी भाषा में ट्रांसलेशन मिलने की एक सुविधा पैदा होगी।
ରୁଷ ୟୁକ୍ରେନ୍ ସଂଘର୍ଷର ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ଆଲୋଚନା ହୋଇଛି। 90 ମିନିଟ୍ ଧରି ଅନୁଷ୍ଠିତ ଏହି ଆଲୋଚନାରେ ଶକ୍ତି ଭିଭିଭୂମିଗୁଡ଼ିକ ଉପରେ ଆକ୍ରମଣକୁ 30 ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ତେବେ ଏଭଳି ପ୍ରସ୍ତାବ ଉପରେ ୟୁକ୍ରେନ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ଅନ୍ୟପକ୍ଷରେ କ୍ରେମ୍ଲିନ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୂର୍ଣ୍ଣ ଅସ୍ତ୍ରବିରତିକୁ ରୁଷ ରାଷ୍ଟ୍ରପତି ବିରୋଧ କରୁଥିବା ଜଣାପଡ଼ିଛି। 90 ମିନିଟ୍ର ଏହି ଟେଲିଫୋନ୍ କଥାବାର୍ତ୍ତାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା ବୋଲି କ୍ରେମ୍ଲିନ୍ ସୂଚନା ଦେଇଛି। ମଧ୍ୟପ୍ରାଚ୍ୟରେ ୟୁକ୍ରେନ୍ ଶାନ୍ତି ଆଲୋଚନା ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ୍ ରୁଷ ରାଷ୍ଟ୍ରପତିଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ଏହି ଆଲୋଚନା ଭିଭିଭୂମି ସୃଷ୍ଟି କରିବ ବୋଲି ଶ୍ରୀ ଟ୍ରମ୍ପ୍ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ଅଭିଯୋଗ କରି କହିଛନ୍ତି, ଯୁଦ୍ଧ ସମାପ୍ତ କରିବାକୁ ରୁଷ୍ ଇଚ୍ଛା ପ୍ରକାଶ କରୁନାହିଁ। ଜାମ୍ମୁ କାଶ୍ମୀରରେ ଶାନ୍ତି ଏବଂ ନିରାପତ୍ତା ପ୍ରତିଷ୍ଠା ଦିଗରେ ଆତଙ୍କବାଦକୁ ପାକିସ୍ତାନର ପ୍ରୋହାହନ ପ୍ରଦାନ ଏକ ବଡ଼ ପ୍ରତିବନ୍ଧକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ପାକିସ୍ତାନ ମିଥ୍ୟା ପ୍ରଚାରଠାରୁ ଦୂରେଇ ରହିବା ଉଚିତ। ବେଆଇନ ଏବଂ ବଳପୂର୍ବକ ଭାବେ ଦଖଲରେ ରଖିଥିବା ଭାରତୀୟ ଅଞ୍ଚଳକୁ ପାକିସ୍ତାନ ମୁକ୍ତ କରିବା ଉଚିତ ବୋଲି ଶ୍ରୀ ଜୟସୱାଲ କହିଛନ୍ତି। ମଧ୍ୟପ୍ରଦେଶର ଶିବପୁର ଜିଲ୍ଲା ଅନ୍ତର୍ଗତ ମାତାଟିଲା ଡ୍ୟାମ୍ରେ ଏକ ଡଙ୍ଗାବୁଡ଼ି ଘଟଣାରେ 7 ଜଣ ନିଖୋଜ ଅଛନ୍ତି। 15 ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ବୁଡ଼ିଯାଇଥିଲା। 8 ଜଣଙ୍କୁ ଉଦ୍ଧାର କରାଯାଇଛି। ଏସ୍ଡିଆର୍ଏଫ୍ ସହାୟତାରେ ନିଖୋଜଙ୍କର ତଲାସୀ କାର୍ଯ୍ୟ ଜାରି ରହିଛି। ଡ୍ୟାମ୍ ମଧ୍ୟରେ ଏକ ଦ୍ୱୀପରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଯାଉଥିଲେ। ଜିଲ୍ଲାପାଳ ରବୀନ୍ଦ୍ର କୁମାର ଚୌଧୁରୀ, ଆରକ୍ଷୀ ଅଧୀକ୍ଷକ ଅମନ ସିଂ ରାଠୋରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇକୁ ଏକ ଆଧୁନିକ, ଦକ୍ଷ ଏବଂ ପରିବେଶ ଅନୁକୂଳ ସ୍ଥାୟୀ ପରିବହନ ବ୍ୟବସ୍ଥାରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଲୋକସଭାରେ ଗତକାଲି ରେଳ ମନ୍ତ୍ରଣାଳୟର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି, ଭାରତୀୟ ରେଳବାଇର ଆର୍ଥିକ ସ୍ଥିତି ଭଲ ରହିଛି ଏବଂ ଏହାକୁ ଅଧିକ ଉନ୍ନତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗତ 10 ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ 5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। 1 ଲକ୍ଷରୁ ଅଧିକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ସେ କହିଛନ୍ତି, 2020 ମସିହା ପରଠାରୁ ଯାତ୍ରୀଭଡ଼ା ଅପରିବର୍ତ୍ତିତ ରହିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଯାତ୍ରୀଭଡ଼ା କମ୍ ରହିଛି ବୋଲି ସେ କହିଛନ୍ତି। ଟ୍ରେନ୍ ଚଳାଚଳର ସମୟାନୁବର୍ତ୍ତିତା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ରିଅଲ୍ ଟାଇମ୍ ମନିଟରିଂ, ଉନ୍ନତ ସିଗ୍ନାଲ୍ ସିଷ୍ଟମ୍ ଏବଂ ଏଆଇ ଦ୍ୱାରା ପରିଚାଳିତ ସମୟ ନିର୍ଦ୍ଧାରଣ ଓ ସମୟ ଉପଯୋଗୀ ରକ୍ଷଣାବେକ୍ଷଣ ଯୋଗୁଁ ଏ କ୍ଷେତ୍ରରେ 90%ରୁ ଅଧିକ ସଫଳତା ହାସଲ ହୋଇପାରିଛି। ପର୍ବପର୍ବାଣୀ ସମୟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ରେକର୍ଡ ସଂଖ୍ୟକ ଟ୍ରେନ୍ ଚଳାଚଳର ମଧ୍ୟ ବ୍ୟବସ୍ଥା କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ରେଳ ଦୁର୍ଘଟଣା ହ୍ରାସ କରିବାକୁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ରେଳବାଇ କ୍ଷେତ୍ରରେ ଅନେକ ବୈଷୟିକ ପରିବର୍ତ୍ତନ କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଅଣାଯାଇଛି। ଭାରତୀୟ ରେଳବାଇ ଏକ ବଡ଼ ରପ୍ତାନୀକାରୀ ସଂସ୍ଥା ଭାବେ ନିଜକୁ ପ୍ରତିପାଦନ କରିପାରିଛି ବୋଲି ରେଳମନ୍ତ୍ରୀ କହିଛନ୍ତି। କବାଡ଼ି ବିଶ୍ୱକପ୍ 2025 ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ପୁରୁଷ ବର୍ଗରେ ଭାରତ ଏବଂ ସ୍କଟଲାଣ୍ଡ ମଧ୍ୟରେ ପ୍ରତିଯୋଗିତା ଅମୀମାଂସିତ ଭାବେ ଶେଷ ହୋଇଛି। ଇଂଲଣ୍ଡର ଓଲଭରହାମ୍ପଟନ୍ଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଉଭୟ ଦଳ 64 ପଏଣ୍ଟ ଲେଖାଏଁ ହାସଲ କରିଥିଲେ। ଆଜି ଭାରତ ହଂକଂ ଚାଇନାକୁ ଭେଟିବାକୁ ଥିବାବେଳେ ସ୍କଟଲାଣ୍ଡ ଏବଂ ଇଟାଲୀ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ମହିଳା ବର୍ଗରେ ଭାରତ ୱେଲ୍ସକୁ 98-18 ପଏଣ୍ଟରେ ପରାସ୍ତ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ହଙ୍ଗେରୀକୁ 85-15 ପଏଣ୍ଟରେ ହରାଇ ଦେଇଛି। ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର୍ଙ୍କ ପୃଥିବୀ ପୃଷ୍ଠକୁ ସଫଳ ପ୍ରତ୍ୟାବର୍ତ୍ତନ, ଆଞ୍ଚଳିକ ବୈଷୟିକ ପ୍ରସଙ୍ଗ ନେଇ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଲୋଚନା, ସଂସଦରେ ବିତର୍କର ଡାଟାବେସ୍ ପ୍ରସ୍ତୁତ ନେଇ ଭାରତ ଏଆଇ ମିଶନ ଏବଂ ଲୋକସଭା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ, ରୁଷ ୟୁକ୍ରେନ୍ ସଂଘର୍ଷର ଅସ୍ତ୍ରବିରତି ନେଇ ଟ୍ରମ୍ପ୍ ଓ ପୁଟିନ୍ଙ୍କ ମଧ୍ୟରେ ଆଲୋଚନା, ଏବଂ କବାଡ଼ି ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ବର୍ଗ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ହଂକଂ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।